ആകാശവാണി ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କ୍ରମଶଃ ବୃଦ୍ଧି ପାଉଛି ପ୍ରଚାର କାର୍ଯ୍ୟ। କଟୁଆ, ଜାଙ୍ଗିପୁର ଓ କୁଶମଣ୍ଡିରେ ଜନସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଆସାମ, କେରଳମ୍ ଓ ପୁଡୁଚେରୀରେ ପର୍ଯ୍ୟବେକ୍ଷଣ ପରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ଆନ୍ତର୍ଜାତୀୟ ପ୍ରତିନିଧିମଣ୍ଡଳୀ। 20,400 ଟନ୍ ଏଲ୍ପିଜି ସହ ଭାରତୀୟ ଜାହାଜ ଜଗ୍ ବିକ୍ରମ ଅତିକ୍ରମ କଲା ହର୍ମୁଜ୍ ପ୍ରଣାଳୀ, ଆସନ୍ତା 15 ତାରିଖରେ ପହଞ୍ଚିବ ମୁମ୍ବାଇରେ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଶୀର୍ଷ ନେତୃତ୍ୱ ବିଭିନ୍ନ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଟୁଆ, ଜାଙ୍ଗିପୁର ଏବଂ କୁଶମଣ୍ଡିରେ 3 ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଦୁର୍ନୀତିରେ ଲିପ୍ତ ରହିଥିବା ଏବଂ କୁଶାସନ ନେଇ ସେ ଅଭିଯୋଗ କରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଏକ ସ୍ୱଚ୍ଛ ପ୍ରଶାସନ ରାଜ୍ୟବାସୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକକ ନାଗରିକ ସଂହିତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମାନ ଅଧିକାର ପ୍ରଦାନ ନେଇ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବାଙ୍କୁରାଠାରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ କଲେ ଜନଜାତି ସମ୍ପ୍ରଦାୟ ପାଇଁ ବିକାଶର ମାର୍ଗ ଉନ୍ମୁକ୍ତ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମ ମିଦନାପୁର ଏବଂ ଝାରଗ୍ରାମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ତୃଣମୂଳ କଂଗ୍ରେସ ମହାସଚିବ ଅଭିଷେକ ବାନାର୍ଜୀ ବୀରଭୂମଠାରେ ଏକ ର୍ୟାଲି ଏବଂ ପୂର୍ବ ବର୍ଦ୍ଧୱାନଠାରେ ଏକ ରୋଡ୍ ଶୋରେ ସାମିଲ ହୋଇଥିଲେ। ସିପିଆଇଏମ୍ ପ୍ରାର୍ଥୀ ମୀନାକ୍ଷୀ ମୁଖାର୍ଜୀ ଉତ୍ତରପଡ଼ାଠାରେ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିବା ବେଳେ ସୃଜନ ଭଟ୍ଟାଚାର୍ଯ୍ୟ ସୋନାମୁଖୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶକୁ ସମ୍ବୋଧନ କରିଛନ୍ତି। ଆସାମ, କେରଳମ୍ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଆନ୍ତର୍ଜାତୀୟ ପ୍ରତିନିଧିମଣ୍ଡଳୀ ପର୍ଯ୍ୟବେକ୍ଷଣ କରିଛନ୍ତି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ନିର୍ବାଚନ ଆୟୋଗ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ନିର୍ବାଚନ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ 2026 ଅଧୀନରେ 22 ଦେଶର 38 ଜଣ ପ୍ରତିନିଧି ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନିର୍ବାଚନ ଆୟୋଗ ଏକ ବିବୃତ୍ତିରେ କହିଛନ୍ତି, ନିର୍ବାଚନ ପରିଚାଳନା ଏବଂ ବହୁସଂଖ୍ୟକ ଭୋଟରଙ୍କ ଅଂଶଗ୍ରହଣ ପ୍ରତିନିଧି ମଣ୍ଡଳୀକୁ ବିଶେଷ ଭାବେ ପ୍ରଭାବିତ କରିଛି। ଭାରତର ନିର୍ବାଚନ ପରିଚାଳନା ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ, ସମାବେଶୀ ଏବଂ ଉଚ୍ଚକୋଟୀର ବୋଲି ପ୍ରତିନିଧିମଣ୍ଡଳୀ ପ୍ରକାଶ କରିଛି। କ୍ରୋଏସିଆର ପ୍ରତିନିଧି ବ୍ରାନିମିର୍ ଫର୍କାସ୍ ଭାରତର ନିର୍ବାଚନ ପ୍ରକ୍ରିୟା ଗଣତନ୍ତ୍ରରେ ଏକ ଉତ୍ସବ ଭାବେ ବର୍ଣ୍ଣନା କରିଛନ୍ତି। ସେରାଲିଓନ୍ର ପ୍ରତିନିଧି ଆବୁବାକର ମହମ୍ମଦ କୋରମା ଭାରତର ଇଭିଏମ୍ ପ୍ରଚଳନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ସିସିଟିଭି ପ୍ରଚଳନ ଫଳରେ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ 100% ୱେବ୍କାଷ୍ଟିଂ ବ୍ୟବସ୍ଥା ହୋଇପାରୁଥିବା ପ୍ରତିନିଧିମଣ୍ଡଳୀ ପ୍ରକାଶ କରିଛି। ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ମକ୍ପୋଲ୍ ଏବଂ ପ୍ରକୃତ ମତଦାନ ବ୍ୟବସ୍ଥା ଆସାମର କାମରୂପ, କୋଚି ଏବଂ କେରଳର ତିରୁଅନନ୍ତପୁରମ୍ଠାରେ ପର୍ଯ୍ୟବେକ୍ଷଣ କରିଛନ୍ତି। ନିର୍ବାଚନ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟା, ଇଭିଏମ୍ ପ୍ରଚଳନ, ଡ୍ରୋନ୍ ଭିତ୍ତିକ ଅନୁଧ୍ୟାନ ଏବଂ ଫ୍ଲାଇଂ ସ୍କ୍ୱାଡ୍ର କାର୍ଯ୍ୟକାରିତାକୁ ନେଇ ପ୍ରତିନିଧିମଣ୍ଡଳୀ ସନ୍ତୋଷ ପ୍ରକାଶ କରିଛନ୍ତି। କେରଳରେ ନୂତନ ଭାବେ ପ୍ରଚଳନ କରାଯାଇଥିବା ଜେଏନ୍ଜେଡ୍ ବ୍ୟବସ୍ଥା ଏବଂ ପୁଡୁଚେରୀରେ ପ୍ରୟୋଗ କରାଯାଇଥିବା ରୋବୋଟ ସହାୟତାକୁ ପ୍ରତିନିଧିମଣ୍ଡଳୀ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆରେ ଯୁଦ୍ଧବିରତି ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସେଠାରେ ଶାନ୍ତି ଏବଂ ନିରାପତ୍ତା ମାର୍ଗ ଉନ୍ମୁକ୍ତ କରିବ ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ମନ୍ତ୍ରୀ ଶ୍ରୀ ଗୋଏଲ ଆଭାସୀ ଜରିଆରେ ତାଙ୍କ ସାଉଦି ଆରବ ପ୍ରତିପକ୍ଷ ଡକ୍ଟର ମାଜିଦ୍ ବିନ୍ ଅବଦୁଲ୍ଲା ଅଲ୍ କସାବିଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସତ୍ତ୍ୱେ ଯୋଗାଣ ଶୃଙ୍ଖଳ ପାଇଁ ସାଉଦି ଆରବ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ଶ୍ରୀ ଗୋଏଲ ଉଚ୍ଚ ପ୍ରଶଂସା କରିଛନ୍ତି। ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ସାଉଦିବାସୀମାନେ ଭାରତୀୟ ସମ୍ପ୍ରଦାୟକୁ ସାହାଯ୍ୟ, ସହଯୋଗ ଓ ସୁରକ୍ଷା ଯୋଗାଇଥିବାରୁ ଏହା ପ୍ରଶଂସନୀୟ କାର୍ଯ୍ୟ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବଳବତ୍ତର ରହିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଉଦି ଆରବ ଏବଂ ଉପସାଗରୀୟ ଅଞ୍ଚଳକୁ ଭାରତର ରପ୍ତାନୀ ଜାରି ଉପରେ ମନ୍ତ୍ରୀ ଶ୍ରୀ ଗୋୟଲ ଗୁରୁତ୍ୱ ଆରୋପ କରିଛନ୍ତି। ଦେଶବ୍ୟାପୀ ଘରୋଇ ଏଲ୍ପିଜି ସିଲିଣ୍ଡର ଯୋଗାଣ ସ୍ୱାଭାବିକ ରହିଥିବା ସରକାର ସୂଚନା ଦେଇଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି ଗତକାଲି 51,50,000 ଅଧିକ ଏଲ୍ପିଜି ସିଲିଣ୍ଡର ଯୋଗାଣ ହୋଇଛି। ବେଆଇନ ମହଜୁଦ ଏବଂ କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସମଗ୍ର ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତକାଲି 3,400 ଅଧିକ ଚଢ଼ାଉ କରାଯାଇଥିଲା। 214 ଏଲ୍ପିଜି ବିତରକଙ୍କ ଉପରେ ଦଣ୍ଡାଦେଶ ଲାଗୁ କରାଯିବା ସହ 55 ବିତରକଙ୍କୁ ନିଲମ୍ବନ କରାଯାଇଛି। ଗତମାସ 23 ତାରିଖ ପରଠାରୁ ଛାତ୍ର ଏବଂ ପ୍ରବାସୀ ଶ୍ରମିକଙ୍କୁ ମିଶାଇ ବିଭିନ୍ନ କ୍ଷେତ୍ରର 12,00,000 ଉର୍ଦ୍ଧ୍ୱ 5 କିଲୋଗ୍ରାମ ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି କରାଯାଇଥିବା ମନ୍ତ୍ରଣାଳୟ କହିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପଶ୍ଚିମ ଏସିଆ କ୍ଷେତ୍ରରେ କାର୍ଯ୍ୟରତ ଭାରତୀୟ ନାବିକ ଏବଂ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଭାରତୀୟ ପତାକାଯୁକ୍ତ ଏଲ୍ପିଜି ଜାହାଜ ଜଗ୍ ବିକ୍ରମ ଆଜି ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜରେ 24 ନାବିକଙ୍କ ସମେତ ପ୍ରାୟ 20,400 ଟନ୍ ଏଲ୍ପିଜି ଭାରତ ଆସିଛି। ଆସନ୍ତା 15 ମୁମ୍ବାଇ ବନ୍ଦରରେ ଏହା ପହଞ୍ଚିବାର ଆଶା କରାଯାଉଛି। ସଂଘର୍ଷ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି। ଆକାଶମାର୍ଗ ଉନ୍ମୁକ୍ତ ଥିବା ଦେଶଗୁଡ଼ିକରେ ବିମାନ ଚଳାଚଳ ଜାରି ରହିଛି। ଗତ ଫେବୃୟାରୀ ମାସ 28 ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ 8,71,000 ଯାତ୍ରୀ ଭାରତକୁ ଯାତ୍ରା କରିଥିବା ସରକାର କହିଛନ୍ତି। ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଦେଇଥିବା ସୂଚନା ଅନୁଯାୟୀ ଇରାନରୁ ଆର୍ମେନିଆ ଓ ଆଜରବୈଜାନ ଏବଂ ପରେ ସେଠାରୁ ଭାରତକୁ ଯାତ୍ରା ପାଇଁ 2,225 ଭାରତୀୟ ନାଗରିକଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ସେଥିମଧ୍ୟରେ 981 ଛାତ୍ର ଏବଂ 662 ମତ୍ସ୍ୟଜୀବୀ ଅନ୍ତର୍ଭୁକ୍ତ। ଦିଲ୍ଲୀ ଡେରାଡୁନ୍ ଏକ୍ସପ୍ରେସ୍ ୱେ ସ୍ଥାୟୀ ଭିତ୍ତିଭୂମି ପ୍ରସ୍ତୁତି ଏବଂ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଡ଼କ ପରିବହନ ଓ ରାଜମାର୍ଗ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା କହିଛନ୍ତି ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଭାରତୀୟ ବନ୍ୟପ୍ରାଣୀ ସଂଗଠନର ମିଳିତ ଉଦ୍ୟମ ଏ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସୁଗମ ଯାତାୟତ ନିମନ୍ତେ 18 ଦୀର୍ଘ ଗଣେଶପୁର ଆଶାରୁଡ଼ି ଗତିପଥକୁ ସମ୍ପ୍ରସାରିତ କରାଯାଇଛି। ଭୂତଳ ଯାତାୟତ ମାର୍ଗ ପାଇଁ 18 ପ୍ରଜାତିର ବନ୍ୟପ୍ରାଣୀଙ୍କ ନିମନ୍ତେ 40,000 ଛବି ଥିବା ବିଭିନ୍ନ ପ୍ରକାର ପୋଷ୍ଟର ଓ ହୋର୍ଡିଂ ପ୍ରଦର୍ଶନ କରାଯାଇଛି। ବନ୍ୟପ୍ରାଣୀଙ୍କ ସୁଗମ ଯାତାୟତକୁ ଏହା ସହଯୋଗ ପ୍ରଦାନ କରିବା ସହ ପରିବେଶଗତ ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ମାଲହୋତ୍ରା ପ୍ରକାଶ କରିଛନ୍ତି। ଭାରତ ଓ ନେପାଳ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାରେ ବାରବାଙ୍କୀ ବାହାରିଚ୍ ଜାତୀୟ ରାଜପଥ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି। ଏହି 927 ନମ୍ବର ଜାତୀୟ ରାଜପଥକୁ 4-ଲେନ୍ ବିଶିଷ୍ଟ ତଥା ପ୍ରବେଶ ନିୟନ୍ତ୍ରିତ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର କ୍ୟାବିନେଟ୍ ଇତିମଧ୍ୟରେ ମଞ୍ଜୁରୀ ପ୍ରଦାନ କରିଛି। ମନ୍ତ୍ରଣାଳୟ କହିଛି ଏହି ପ୍ରକଳ୍ପ ରୂପାଇଡିହା ଏବଂ ନେପାଳର ନେପାଳଗଞ୍ଜ ସହିତ ସଂଯୋଗୀକରଣରେ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ସୀମାପାର ବାଣିଜ୍ୟ କାରବାରକୁ ଏହା ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ଜୀବନଧାରଣ ମାନରେ ଉନ୍ନତି ଆଣିବ ବୋଲି ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି। ଏହାଦ୍ୱାରା ନିଯୁକ୍ତି କ୍ଷେତ୍ର ବୃଦ୍ଧି ପାଇବ ଏବଂ ସେହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ବଜାର କ୍ଷେତ୍ର ଗତିଶୀଳ ହେବ ବୋଲି ମନ୍ତ୍ରଣାଳୟ କହିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଭାରତରେ ଜନ୍ମିତ ଏକ ମାଇ ଚିତାବାଘ 4 ଶାବକ ଜନ୍ମ ଦେଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଭାରତରେ ଜନ୍ମିତ ଦ୍ୱିତୀୟ ପିଢ଼ିର ଏହି ମାଇ ଚିତାବାଘ ଗାମିନୀ KGP-12 ପ୍ରାକୃତିକ ପରିବେଶ ମଧ୍ୟରେ ସଫଳତାର ସହ 4 ଶାବକ ଜନ୍ମ ଦେଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଆଜିର ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯଦୁବେନ୍ଦ୍ର ସିଂ ଆନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 6 ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କ୍ରମଶଃ ବୃଦ୍ଧି ପାଉଛି ପ୍ରସାର କାର୍ଯ୍ୟ। କଟୁଆ ଜାଙ୍ଗିପୁର ଓ କୁସୁମଣ୍ଡିରେ ଜନସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଆସାମ କେରଳ ଓ ପୁଡୁଚେରୀରେ ପର୍ଯ୍ୟବେକ୍ଷଣ ପରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ଆନ୍ତର୍ଜାତୀୟ ପ୍ରତିନିଧି ମଣ୍ଡଳୀ। 20,400 ଟନ୍ ଏଲ୍ପିଜି ସହ ଭାରତୀୟ ଜାହାଜ ଜଗ୍ ବିକ୍ରମ ଅତିକ୍ରମ କଲା ହର୍ମୁଜ୍ ପ୍ରଣାଳୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।